ఆకాశవాణి. సంవాద పొడుచుంది చందన్ ఘోష్. ముఖ్య సంవాదం. ప్రధానమంత్రి నరేంద్ర మోదీ ఏବଂ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ମଧ୍ୟରେ ଆଜି ଗୁଜରାଟର ଭଦୋଦରାଠାରେ ଦ୍ୱିପକ୍ଷୀୟ ଆଲୋଚନା ଅନୁଷ୍ଠିତ. ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଧନ୍ୱନ୍ତରୀ ଜୟନ୍ତୀ ଓ ଆୟୁର୍ବେଦ ଦିବସ ଅବସରରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କରିବେ ଲୋକାର୍ପଣ ଓ ଶିଳାନ୍ୟାସ. ଆଭାସୀ ଜରିଆରେ ଦେଶବ୍ୟାପୀ 51,000+ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର. ନୌସେନା ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ସ୍ୱାବଲମ୍ବନ 2024କୁ ଉଦ୍ଘାଟନ କଲେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ. ଏବଂ ଗାଜାଷ୍ଟ୍ରିପ୍ଠାରେ ଏକ ସ୍ୱଳ୍ପକାଳୀନ ଯୁଦ୍ଧବିରତି ସମ୍ପର୍କିତ ଇଜିପ୍ଟ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେସ୍ଙ୍କ ମଧ୍ୟରେ ଆଜି ଗୁଜରାଟର ଭଦୋଦରାଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା ହୋଇଛି. ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନତା, ପ୍ରତିରକ୍ଷା, ନିରାପତ୍ତା, ନବୀକରଣୀୟ ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ନେତା ସହମତ ହୋଇଛନ୍ତି. ଏହାଛଡ଼ା ୟୁକ୍ରେନ୍ ଓ ପଶ୍ଚିମ ଏସିଆ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ବୈଷୟିକ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି. ସେହିଭଳି ଶ୍ରୀ ମୋଦି ଏବଂ ଶ୍ରୀ ସାଞ୍ଚେସ୍ଙ୍କ ନେତୃତ୍ୱରେ ଉଭୟ ଦେଶର ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି. ଭଦୋଦରାଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମାଞ୍ଚଳ ସଚିବ ତନ୍ମୟଲାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଜି ରେଳ, ପୁଞ୍ଜିନିବେଶ, ସାଂସ୍କୃତିକ ଆଦାନ ପ୍ରଦାନ, ବହିଃଶୁଳ୍କ ଆଦି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ କେତେଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଆଗାମୀ 2026କୁ ଭାରତ ଓ ସ୍ପେନ୍ ସଂସ୍କୃତି, ପର୍ଯ୍ୟଟନ ଏବଂ କୃତ୍ରିମ ବୁଦ୍ଧିମତାର ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି. ବର୍ତ୍ତମାନ ଭାରତରେ 240 ସ୍ପେନ୍ କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟିକ କାରବାର ବର୍ତ୍ତମାନ $10 ବିଲିୟନ୍ ଛୁଇଁଥିବା ଶ୍ରୀ ଲାଲ ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଜଳ ସଂରକ୍ଷଣ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି. ଆଜି ଗୁଜରାଟର ଆମ୍ରେଲିଠାରେ ପ୍ରାୟ 4,800 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ ସେ ଏହା କହିଛନ୍ତି. ଶ୍ରୀ ମୋଦି କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାରଙ୍କ ଶାସନ କାଳରେ ଗୁଜରାଟରେ ବହୁବିଧ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି. ଏହାର ଫଳସ୍ୱରୂପ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ କୃଷକଙ୍କର ସମୃଦ୍ଧି ସମ୍ଭବ ହୋଇପାରିଛି. ସେହିଭଳି ସୌରାଷ୍ଟ୍ର ଭଳି ଅଞ୍ଚଳରେ ଜଳର ସୁବିଧା ଯୋଗାଇଦେବା ଦିଗରେ ମଧ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସାଉନି ଯୋଜନା ସମେତ ଅନ୍ୟାନ୍ୟ ପଦକ୍ଷେପ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି. ସେ କହିଛନ୍ତି, ଆଜି ଯେଉଁ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ସେଗୁଡ଼ିକ ମଧ୍ୟରେ ସୌରାଷ୍ଟ୍ର, କଚ୍ଛ, ଜୁନାଗଡ଼, ପୋରବନ୍ଦର ଓ କଚ୍ଛ ଏବଂ ବେତାଡ ଜିଲ୍ଲାବାସୀ ବିଶେଷ ଉପକୃତ ହୋଇପାରିବେ. ବେତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର 1200+ ଗ୍ରାମର ପ୍ରାୟ 67,00,000 ଲୋକଙ୍କୁ ନଭଡ଼ା ଚାଭାଦ ପାଇପ୍ଲାଇନ୍ ଯୋଗେ ଅତିରିକ୍ତ 28 କୋଟି ଲିଟର ପାଣି ଯୋଗାଇ ଦିଆଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି. ଏତଦ୍ବ୍ୟତୀତ ବିଶିଷ୍ଟ ଶିଳ୍ପପତି ସବ୍ଜିଭାଇ ଢାଲକିଆଙ୍କ ଦ୍ୱାରା ରାଜ୍ୟରେ ଜଳ ସଂରକ୍ଷଣ ଦିଗରେ କରାଯାଉଥିବା ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି. ଆଜି ଉଦ୍ଘାଟିତ ହୋଇଥିବା ପ୍ରମୁଖ ରେଳ ପ୍ରକଳ୍ପ ମଧ୍ୟରେ 101.4 କିଲୋମିଟର ଦୀର୍ଘ ଭୁଜ୍ ନାଲିଆ ରେଳ ଲାଇନ୍ର ଗଜ୍ ପରିବର୍ତ୍ତନ ଅନ୍ତର୍ଭୁକ୍ତ. ଏହାଦ୍ୱାରା କଚ୍ଛର ରାନ୍ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ. ସେହିଭଳି ଜାତୀୟ ରାଜପଥ 51, 151 ଓ 151A କେତେକ ସେକ୍ସନକୁ 4 ଲାଇନ୍ ବିଶିଷ୍ଟ କରାଯାଇ ଲୋକାର୍ପଣ କରାଯାଇଛି. ଏହାଛଡ଼ା ପୋରବନ୍ଦର ଜିଲ୍ଲା ଅନ୍ତର୍ଗତ ମୋକାର ସାଗରରେ କାର୍ଲି ରିଚାର୍ଡ ଜଳଭଣ୍ଡାରର ରୂପାନ୍ତରୀକରଣ କରାଯାଇ ଏକ ବିଶ୍ୱସ୍ତରୀୟ ସ୍ଥାୟୀ ଇକୋ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ କେତେକ କଲ୍ୟାଣକାରୀ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବେ. ଏହି ଅବସରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ସମ୍ପ୍ରସାରଣ କରାଯାଇ ଦେଶବ୍ୟାପୀ 70 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବ. ଏହାଛଡ଼ା ମଧ୍ୟପ୍ରଦେଶର ମାଣ୍ଡସୌର, ନିମୁଚ ଓ ସିଓନିଠାରେ 3 ମେଡିକାଲ କଲେଜର ଲୋକାର୍ପଣ କରିବେ. ସେହିଭଳି ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୌହାଟୀ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସଠାରେ ଜନଔଷଧୀ କେନ୍ଦ୍ର ସହିତ ସମ୍ପ୍ରସାରିତ ସେବାର ମଧ୍ୟ ଶୁଭାରମ୍ଭ କରିବେ. ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବରଗଡ଼ଠାରେ ଏକ କ୍ରିଟିକାଲ କେୟାର ବ୍ଲକର ଉଦ୍ଘାଟନ କରିବା ସହିତ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ତାମିଲନାଡୁ ଏବଂ ରାଜସ୍ଥାନରେ 21 ଅନୁରୂପ ବ୍ଲକ ଲାଗି ଶିଳାନ୍ୟାସ କରିବେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ଜରିଆରେ ଦେଶବ୍ୟାପୀ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ନବନିଯୁକ୍ତଙ୍କୁ ଦେଶବ୍ୟାପୀ 40 ସ୍ଥାନରେ ନିଯୁକ୍ତିପତ୍ର ଦିଆଯିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିଶ୍ରତିବଦ୍ଧତା ଏହି ରୋଜଗାର ମେଳ ଦ୍ୱାରା ପ୍ରତିଫଳିତ ହୋଇଥାଏ। ଏହି ନବନିଯୁକ୍ତମାନେ କର୍ମଯୋଗୀ ପ୍ରାରମ୍ଭ ଅନ୍ଲାଇନ୍ ମଡେଲ ମାଧ୍ୟମରେ ତାଲିମ ନେବାର ସୁଯୋଗ ପାଇବେ। ଏକ ବିକଶିତ ଭାରତ ଗଠନ ଦିଗରେ ସେମାନେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜି ନୂଆଦିଲ୍ଲୀରେ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସ୍ୱାବଲମ୍ବନ 2024 କର୍ମଶାଳା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଡମିରାଲ ଶ୍ରୀ ତ୍ରିପାଠୀ ନବସୃଜନତା ଏବଂ ଗବେଷଣା କ୍ଷେତ୍ରରେ ଦେଶର ଯୁବ ଉଦ୍ୟୋଗପତିମାନଙ୍କର ଅବଦାନ ଉପରେ ଆଲୋକପାତ କରିଛନ୍ତି। ନୌବାହିନୀର ନବସୃଜନତା ଏବଂ ସ୍ୱଦେଶୀ ଜ୍ଞାନକୌଶଳ ସମ୍ପର୍କିତ ଏହି କର୍ମଶାଳାରେ ଭାରତୀୟ ବାୟୁସେନା, ସ୍ଥଳସେନା ଓ ତଟରକ୍ଷୀ ବାହିନୀ ଏବଂ ସୀମା ସୁରକ୍ଷା ବଳ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରାୟ 115 ଷ୍ଟଲ୍ ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଏହି ସ୍ୱାବଲମ୍ବନ 2024ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ନିଜ ମନୋନୟନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଧେ ଆଜି ତାଙ୍କ ସାଂସଦ ପୁତ୍ର ଶ୍ରୀକାନ୍ତ ସିନ୍ଧେ ଓ ଶିବସେନା ନେତା ପ୍ରତାପ ସାରନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ କୋପ୍ରି ପାଚପାଖାଡ଼ି ବିଧାନସଭା ମଣ୍ଡଳୀ ନିମନ୍ତେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ସେହିଭଳି ଉପମୁଖ୍ୟମନ୍ତ୍ରୀ ଶ୍ରୀ ପାୱାର ତାଙ୍କର ପାରମ୍ପରିକ ବାରମତୀ ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ପୁତୁରା ମହାବିକାଶ ଅଘାଡ଼ି ପ୍ରାର୍ଥୀ ଯୋଗେନ୍ଦ୍ର ପାୱାର ମଧ୍ୟ ଏନ୍ସିପି ଏସ୍ପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ବାରମତୀ ଆସନ ନିମନ୍ତେ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ସେହିଭଳି କଂଗ୍ରେସ ନେତା ବିଜୟ ୱାଦେତିୱାର ବ୍ରହ୍ମପୁରୀ ଆସନ ଏବଂ ବିଶ୍ୱଜିତ କାଡ଼ାମ ପଲୁସ୍ କଡ଼େୱାଗ ବିଧାନସଭା ଆସନରୁ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ସାଂସଦ ନାରାୟଣ ରାଣାଙ୍କ ପୁଅ ନିଲେଶ ରାଣେ କୋଡାଲରୁ ଏବଂ ସମ୍ପ୍ରତି ଏନ୍ସିପିରେ ଯୋଗ ଦେଇଥିବା ପ୍ରତାପ ଚିଖଲକର ଲୋହା କାନ୍ଧାର ଆସନରୁ, ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରାର୍ଥୀ ତଥା ଦଳର ମୁଖ୍ୟ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ମହିମ ବିଧାନସଭା ଆସନ ଲାଗି ନିଜ ନିଜ ମନୋନୟନପତ୍ର ଆଜି ଦାଖଲ କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମନୋନୟନପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ପର୍ଯ୍ୟାୟ ଲାଗି 805 ଜଣ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ବୁଧବାର 30 ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ମାସ 13 ତାରିଖ ଦିନ ଏହି ପର୍ଯ୍ୟାୟରେ 43 ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର 23 ତାରିଖରେ ଭୋଟ୍ ଗଣତି ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ଡେଙ୍ଗୁର କାରଣ, ଲକ୍ଷଣ ଏବଂ ପ୍ରତିକାର। ଲେଡି ହାର୍ଡିଙ୍ଗେ ମେଡିକାଲ କଲେଜର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଅନୁପମ ପ୍ରକାଶ ବିଶେଷଜ୍ଞ ଭାବେ ଆଲୋଚନାରେ ଅଂଶଗ୍ରହଣ କରିବେ। ରାତି 9:30 କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 011-234-21050 ଏବଂ 011-233-1444 ନମ୍ବରକୁ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସିଙ୍କ ଗାଜା ଷ୍ଟ୍ରିପ୍ଠାରେ ଏକ ସ୍ୱଳ୍ପକାଳୀନ ଯୁଦ୍ଧବିରତି ସମ୍ପର୍କିତ ପ୍ରସ୍ତାବକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅଗ୍ରାହ୍ୟ କରିଛନ୍ତି। କାଇରୋଠାରେ ଆଲଜେରିଆର ରାଷ୍ଟ୍ରପତି ଆବଦେଲ ମାଦ୍ ଜିଦ୍ ଟେବାନେଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଇଜିପ୍ଟ ରାଷ୍ଟ୍ରପତି ଶ୍ରୀ ସିସି ଏହି ଘୋଷଣା କରିଥିଲେ। ଏହି ପ୍ରସ୍ତାବ ଅନୁଯାୟୀ ଦୁଇ ଦିନର ଅସ୍ତ୍ରବିରତି ସମୟରେ 4 ଇସ୍ରାଏଲ୍ ପଣବନ୍ଦୀ ଏବଂ କେତେକ ପାଲେଷ୍ଟିନୀୟ ବନ୍ଦୀକୁ ମୁକ୍ତ କରିବା ଲାଗି ଯୋଜନା କରାଯାଇଥିଲା। ଏହାପରେ ଏକ ସ୍ଥାୟୀ ସମାଧାନ ଲାଗି କଥାବାର୍ତ୍ତା କରିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ମଧ୍ୟରେ ଆଜି ଗୁଜରାଟର ଭଦୋଦରାଠାରେ ଦ୍ୱିପକ୍ଷୀୟ ଆଲୋଚନା ଅନୁଷ୍ଠିତ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଧନ୍ୱନ୍ତରୀ ଜୟନ୍ତୀ ଓ ଆୟୁର୍ବେଦ ଦିବସ ଅବସରରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କରିବେ ଲୋକାର୍ପଣ ଓ ଶିଳାନ୍ୟାସ। ଆଭାସୀ ଜରିଆରେ ଦେଶବ୍ୟାପୀ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର ଏବଂ ଗାଜାଷ୍ଟ୍ରିପ୍ଠାରେ ଏକ ସ୍ୱଳ୍ପକାଳୀନ ଯୁଦ୍ଧବିରତି ସମ୍ପର୍କିତ ଇଜିପ୍ଟ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।